ବିଭିନ୍ନ ରୂପରେ ପ୍ରଭୁ ଭକ୍ତକୁ ଦର୍ଶନ ଦେଇଛନ୍ତି, ତାକୁ ଉଦ୍ଧାର କରିଛନ୍ତି। କେବେ ସେ ପୁତ୍ର, କେବେ ସଖା, କେବେ ପୁଣି ମହାବାହୁ ମହାଭୈରବ। ଆଜି ଦ୍ରୌପଦୀଙ୍କ ପରି ସେହି ପରମ ସଖାଙ୍କୁ ଭକ୍ତର ମନ ଖୋଜୁଛି। ପ୍ରଭୁ କଣ ଅଭିମାନ କରି ରହିପାରିବେ ଏକା ଏକା, ନା ଏକୁଟିଆ ରଖିପାରିବେ ଭକ୍ତକୁ?